ପୁଷ୍ପନୀ ଚାଳିଶ ଯୀଶୁ କୃଷତା ଲେଜୁଏ ଆତେସି ସନ୍ୟୟା ଯୀଶୁ ଇ ଲାଜାକିତି ଡାୟୁ ଏବାରି କୃଷତା ୱେଚାଲି ତାକି ତାଙ୍ଗେ ଅତେରି ଏବାସି ଏମିନି କୃଷତା ହାନେସି ଏ କୃଷ ତାଙ୍ଗେ ଢେକିକିତେରି ସନ୍ୟୟା ମୁଞ୍ଜୁତି ଟାୟୁ ଦରୁଗାଟି ଟାୟୁତା ତାତେରି ଓଡ଼େ କୃଷତା ତାନି କେୟୁ ଓଡ଼େ ଗୁନାଇ କୁଟି ତଲେ ୱେତେରି ମାତ୍ର ଯୀଶୁ ହେଲେ ଚେସି ଆବା ଇବାର ଇଁ କ୍ଷମା କିମୁ ଏନା ଆତା କି ଚିସାରେ ଇବାରି ଏନା କେହି ମନେରି ଏଦା ଆ ପୁଞ୍ଜି ହିଲରି ଜିହୁଦିଆ ରାଜା କୁତାହା ଏଦା ଆ ଯୀଶୁ ତ୍ରାୟୁ ଲାକ ଲେଚାଲି ତାକି ପିଲା ତ ଏଲେଇ ଚେସି ସନ୍ୟୟା ଯୀଶୁତି ହେମ୍ବରେ ଇଁ ଗୁଲି ବାଣ୍ଟ କିତେରି ଏବାରି ଏଚିବେଲା ଏଲେ କିତେରି ୱେସ୍ପି ଆତି ଭାବବାଣୀ ସଫଳ ଆତେ ଏବାରି ନା ହେମ୍ବରେ ଇଁ ବାଗା କିତେରି ଓଡ଼େ ହେମ୍ବରି ତାକି ଗୁଲି ବାଣ୍ଟ କିତେରି ଯୀଶୁ ଇଁ ରି ଜାଣା ଡାକୁ ମାଦି କୃଷତା ୱେପି ଆତେ ତାମି ବିତ୍ରାର ଅସି ଯୀଶୁ ଇଁ ଲାଜା କିତେସି ମାତ୍ର ଅର ଅସି ନିଦି ଏନାଇ ମହାପ୍ରତି ଆଜି ହେଲେ ମାର ଦହ ଗାଟା ତାଇ ମାତ୍ର ଇବାସି ଦହ ହିଲା ଗାଟାସି ଏଦା ଜେଚ ଏବାସି ଯୀଶୁ ଇଁ ଏଲେଇ ଚେସି କର୍ମା ମେସାହା ନି ରାଜିତା ନାଙ୍ଗେ ଅଣପାମୁ ଯୀଶୁ ତାଙ୍ଗେ ଏଲେଇ ଚେସି ନିନୁ ନିଞ୍ଜୁ ନା ତଲେ ପାର ଦିଶତା ଏଦି ଜିହୁଦା ନେତାୟା ଓଡ଼େ ଲୋକ ବିତ୍ରା ହାରେକା ଲାଜା କିତେରି ଏବାରି ତାଙ୍ଗେ ଏଲେଇ ଚେରି ନିନୁ ମହାପୁରୁତି ମିରି ଏତି ଚିସାରେ କୃଷଟି ରେଚାବାମୁ ଓଡ଼େ ଯାହାର ଇଁ ଗେଲପାମୁ ଆତିସାରେ ମାମ୍ବୁ ନିଙ୍ଗ ନାମାନମେ ଏଦା ଜେଚ ବାରେ ବାକିମାନେ ହାଗୁ ବାରେ ଆନ୍ଧେରି ଆହା ହାଚେ ଏଦି ମାଦେନା ବେଲା ମାଚେ ମାଦେନା ବେଲା ଆନ୍ଧେରି ଆତେ ଓଡ଼େ ତିନି ଘଣ୍ଟା ଆହା ମାଚେ ଏଦା ଜେଚ ଯୀଶୁ କାଜା ହାଡ଼ା ତଲେ ଏଲେଇ ଚେସି ରାତେ ଆବା ନି କେୟୁତା ନାନୁ ନା ଜିୟୁ ହିହା ମାଜାଇ ଏଦା ଜେଚ ଏବାସି ତ୍ରାୟୁଡ଼ ଇ କିତେସି ଓଡ଼େ ହାତେସି ଏଚିବେଲା ଏବାସି ହାତେସି ଏଚିବେଲା ଭୂମି ତର୍ଗିତେ ଓଡ଼େ ମନ୍ଦିରତା ମାନେ କାଜା ପାର୍ଦା ମହାପୁରୁ ମାଛି ତାଣାଟିଏ ଲୋକ ଇଁ ଏଟକାଏ ଇଟି ମାଛେ ଏଦି ଲେକଟି ଏଡ଼ ଇ ପାତେକା ଗେଞ୍ଜାହା ରି କାଣ୍ଡା ଆହାଚେ ଯୀଶୁ ତାନି ହାକି ତଲେ ଲୋକଣୀ ମହାପୁରୁ ତାଣାଟି ୱାନି ଜିରୁ ଦେତୁସ୍ତେସି ଯୀଶୁ କାଚାମାନେ ସୈନ୍ୟ ଏଚିବେଲା ଇବାରେ ଆହା ମାନାଣି ଇଁ ମେସ୍ତେରି ଏବାସି ଏଲେଇଚେସି ସାତେ ଏବାସି ଦହ ହିଲା ଗାଟାସି ମାଚେସି ଏବାସି ମହାପୁରୁତି ମିରି ଏସି ମାଚେସି ଏଦା ଜେଚ ଜୋସେଫ ଓଡ଼େ ନିକଦିମ ଯୀଶୁ ଇଁ ନାମିଲା ଗାଟାରା ଇଁ ରି ଜାଣା ଜିହୁଦି ନେତା ଯୀଶୁତି ମଡ଼ା ଓହାଲି ତାକି ଏଲେଇଚେରି ଏବାରି ର ହେମ୍ବରି ପିଡ଼ିଖା ଭୂମି କାରୁଇ ଆହାମାନେ ର ମାହାଣୀ ମେଣ୍ଡାତା ଇଟିତେରି ଏଦା ଜେଚ ଏବାରି ମାହାଣୀ ମେଣ୍ଡା ମୁମ୍ବୁତା ର କାଜା ୱାଲି ଉଷିକିତେରି ଓଡ଼େ ଏମ୍ବାତି ମୁମ୍ବୁ ଶୁଣ୍ଡିତେରି ବାଇବଲତି ର ପୁଷ୍ପନୀ ମାଥିଓ ବାଇଶ ପର୍ବ ସତେଇଶ ପଦଟିଏ ଏକଷଠି ପଦ ମାର୍କ ପନ୍ଦର ପର୍ବ ଷୋହଳ ପଦଟିଏ ସତଚାଳିଶ ପଦ ଲୁକ ତେଇଶ ପର୍ବ ଛବିଶ ପଦଟିଏ ଛପନ ପଦ ଯୋହନ ଉଣେଇଶ ପର୍ବ ସତର ପଦଟିଏ ବୟାଳିଶ ପଦ